ପ୍ରଧାନ ମୁଁ ତପବନ ବସ୍ତି ୱାର୍ଡ ନମ୍ବର 63 କହୁଛି। ଆମର ଯୋଉ ବିଏମ୍ସି ଆସୁଛନ୍ତି ଅଳିଆ ଗାଡି ନବା ପାଇଁ, ତାର ଟାଇମିଂଟା ମାନେ ବହୁତ ଲେଟ୍। ଆଉ ଯେମିତି ଥିଲା କି ଆମର ହ୍ୟାଣ୍ଡିକ୍ୟାପ୍ଟଙ୍କର ସାଇନବୋର୍ଡ ଲାଗିଥିଲା, ସେଠି ରହିବେ ଅପେକ୍ଷା କରିବେ, ସେଇଟାକୁ ବହୁତ ଫଲୋ କରୁନାହାନ୍ତି। ଆଉ ବହୁତ ଲେଟ୍ରେ ଆସୁଛନ୍ତି, ଯୋଉଟା କି ବସ୍ତି ବାସିନ୍ଦାରେ ରହୁଥିବା ଲୋକମାନେ ସକାଳୁ କାମ କରିବା ପାଇଁ ଯାଉଛନ୍ତି। ଏବଂ ଆମର ଏଇଟା ବଡ ଏରିଆ ହେଇଥିବାରୁ 800 ଲୋକ ବସବାସ କରୁଛୁ ଏବଂ ପପୁଲେସନ 3,500 ରୁ 4,000, ତେଣୁକରି ଆମକୁ ମାନେ ଟାଇମିଂ ଗୋଟେ ସକାଳ ମର୍ଣ୍ଣିଂ ଟାଇମ୍ରେ ସଫେଇ ଗାଡି ଆସିଲେ ସୁବିଧା ହେବ। ଏବଂ ଯୋଉ ଶିଶୁ ମନ୍ଦିର ପାଖରେ ଗୋଟେ ଜମା ହଉଛି ଅଳିଆଟା, ତାର ଗୋଟେ ପ୍ରତିକାର କରାଯାଉ।